ଆମେ ଦେଖିବା, ଏବେ ଜଣେ ବିକ୍ରମଶାଳୀ ଲୋକ ମଶା ନାମରେ ଥିଲେ। ସେ ନିଜର ଲୋକମାନଙ୍କୁ ଦାସତ୍ୱ ବନ୍ଧନରୁ ମୁକ୍ତ କଲେ। ସେ ଆମକୁ ତଥା ସମସ୍ତ ଲୋକଙ୍କୁ ଶୈତାନ ବନ୍ଧନରୁ ମୁକ୍ତ କରିବା ବ୍ୟକ୍ତିଙ୍କ ବିଷୟରେ ନିର୍ଦ୍ଦେଶ ଦିଅନ୍ତି। ଏହି କମଳା ରଙ୍ଗର ପୁସ୍ତକର ଛବିକୁ ଦେଖି ଶ୍ରବଣ କର। ଛବି ତେର। ମଶା ଜଣେ ଇସ୍ରାଏଲର ଲୋକ ଥିଲେ। ଜୋସେଫଙ୍କ ସମୟର 300 ବର୍ଷ ପରେ ସେ ମିଶର ଦେଶରେ ଜନ୍ମ ହେଲେ। ମିଶର ଦେଶର ରାଜା ଇସ୍ରାଏଲ ଲୋକମାନଙ୍କୁ ନିର୍ଦ୍ଦୟ ଭାବରେ ବ୍ୟବହାର କରୁଥିଲେ। ସେମାନଙ୍କୁ ଦାସତ୍ୱର କାମ କରାଇଲେ। ସେ ଏବ୍ରିଆ ଧାତ୍ରୀମାନଙ୍କୁ ସମସ୍ତ ପୁତ୍ରଜାତ ସନ୍ତାନକୁ ମାରିଦେବାକୁ ଆଦେଶ ଦେଲେ। ମଶାଙ୍କ ଜନ୍ମ ପରେ ତାଙ୍କ ମା ତାଙ୍କୁ ଲୁଚାଇ ରଖିଲେ। କିଛି ଦିନ ଉତ୍ତାରେ ଗୋଟିଏ ନଳ ନିର୍ମିତ ପେଢ଼ିରେ ଶିଶୁକୁ ରଖି ନଦୀ ତୋଟରେ ରଖିଦେଲେ। ମଶାର ଭଉଣୀ ମରିୟମ ପାଖରେ ରହି ଦେଖିଥିଲେ। ରାଜକନ୍ୟା ସେଠାକୁ ଗାଧୋଇବା ପାଇଁ ଆସିଲେ। ସେ ସେହି ପେଢ଼ିରେ ମଶାଙ୍କୁ ପାଇଲେ। ସେ ନିଜ ନିମନ୍ତେ ତାଙ୍କୁ ରଖିବାକୁ ଚାହିଁଲେ। ମଶା ରାଜାଙ୍କ ନଗରରେ ବୃତ୍ତିପ୍ରାପ୍ତ ହେଲେ। ପୁଣି ମିଶରର ସବୁ ବିଷୟ ଶିକ୍ଷା କଲେ।